ମୁଁ ହେଲା ମାମୁନି ଆଉ ରଙ୍ଗମାଟିଆ ତଳ ସାହିରୁ କହୁଛି, ଯୋଉ ୱାର୍ଡ ନମ୍ବର 9। ଆମ ପାଣି ଟାଙ୍କିଟା ଅସୁବିଧା ହେଇଛି, ପାଣି ଆସୁନି ଖରାଦିନ। ଆମେ ସବୁ ଏଇଠି 10-15 ଘର ପରିବାର ଚଳୁଛୁ, ପାଣି ପିଇବା ପାଇଁ ଅସୁବିଧା ହଉଛୁ। କି ତାର କଣ ଟିକେ ଉପକୃତ କଲେ ଆମେ ଟିକେ ଲାଭ ପାଆନ୍ତୁ।